ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ନମସ୍କାର। ଆଜି ଆମ ସହିତ ଅଛନ୍ତି ଆମର ଅତି ପ୍ରିୟର ପ୍ରିୟବ୍ରତ ଭାଇ, ପ୍ରିୟବ୍ରତ ପାତ୍ର ଭାଇ ଭୁବନେଶ୍ୱରରୁ ଆମକୁ ଟେଲିଫୋନ୍ ଯୋଗେ ସଂଯୋଗରେ ଅଛନ୍ତି। ତେବେ ଗତ 2 ଦିନ ଭିତରେ ଆମେ 2 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛେ। ଜଣେ ହେଉଛନ୍ତି ଆମର ଅତି ପ୍ରିୟର ଶ୍ରୀ ଉମାକାନ୍ତ ଦାସ ସାର୍, ଆଉ ଜଣେ ହେଉଛନ୍ତି ବିଶିଷ୍ଟ ଲେଖକ ଏବଂ କବି ଏବଂ ସାମ୍ବାଦିକ, ସେ ହେଉଛନ୍ତି କୁମାର ହର୍ଷନ। ତେବେ ଏଇ 2 ଜଣଙ୍କ ସହିତ ପ୍ରିୟବ୍ରତ ଭାଇଙ୍କର ସମ୍ପର୍କ ରହିଛି, ତାଙ୍କର ସାହିତ୍ୟିକ ସମ୍ପର୍କ ଏବଂ ବ୍ୟକ୍ତିଗତ ସମ୍ପର୍କ ବି ରହିଛି। ତେବେ ବର୍ତ୍ତମାନ ଆମେ ପ୍ରିୟବ୍ରତ ଭାଇଙ୍କୁ ଠାରୁ ଶୁଣିବା ଯେ ଉମା ସାର୍ଙ୍କୁ ସେ କେମିତି ଦେଖିଛନ୍ତି ତାଙ୍କର ବ୍ୟକ୍ତିଗତ ଭାବରେ, ଏବଂ କୁମାର ହର୍ଷନଙ୍କ ସହିତ ତାଙ୍କର ସାହିତ୍ୟର ସମ୍ପର୍କ ଏବଂ ସେ କେମିତି ଦେଖିଛନ୍ତି ତାଙ୍କୁ, ଏଇ 2ଟି ବିଷୟରେ ଆମେ ତାଙ୍କ ସହିତ କଥାବାର୍ତ୍ତା କରିବା। ଭାଇ, ଆମେ ଜାଣିବାକୁ ଚାହିଁବୁ ଉମା ସାର୍ଙ୍କ ସହିତ ଆପଣଙ୍କର ସମ୍ପର୍କ ଏବଂ କୁମାର ହର୍ଷନଙ୍କ ସମ୍ପର୍କ। ପ୍ରଥମେ ଉମା ସାର୍ଙ୍କ କଥା ଆମେ ଜାଣିବା ଭାଇ।
ନମସ୍କାର ଶ୍ରୋତା ବନ୍ଧୁ। କୋରାପୁଟ କହିଲେ ଯୋଉ କିଛି ବିଶିଷ୍ଟ ବ୍ୟକ୍ତି ସବୁ ଆଗରେ ମନେ ପଡ଼ିଯାନ୍ତି, ତା ଭିତରେ ଅତି ବିଶିଷ୍ଟ ଭିତରେ ମୁଁ ଉମା ସାର୍ଙ୍କୁ କହିବି। ଉମା ସାର୍ ହେଉଛନ୍ତି ଗୋଟେ କୋରାପୁଟର ପରିଚୟ। ତ ମୁଁ ଯେତେବେଳେ ପହଞ୍ଚିଲି କୋରାପୁଟରେ 2006 ମସିହାରେ, ସେତେବେଳେ ମୁଁ ତ ବହୁତ ଲୋକ ମୁଁ ଜାଣିନଥିଲି, ଧୀରେ ଧୀରେ ଜାଣିବାକୁ ଆରମ୍ଭ କଲି। କିନ୍ତୁ ଏଇଭଳି ଗୋଟେ ବ୍ୟକ୍ତିତ୍ୱ, ପ୍ରଚଣ୍ଡ ବ୍ୟକ୍ତିତ୍ୱ ଦେଖି ମୁଁ ଅଭିଭୂତ ହୋଇ ପଡ଼ିଥିଲି ଆଉ ଆକର୍ଷିତ ହୋଇଥିଲି। ବର୍ତ୍ତମାନ ଯୋଉ କହିବା ଆକ୍ଚୁଆଲି ବ୍ୟକ୍ତିଗତ ସମ୍ପର୍କଟି କହିବି, ଯେହେତୁ ସାମୂହିକ ଭାବେ ତାଙ୍କ ବିଷୟରେ ଅନେକ କଥା ଆପଣ ଜାଣିପାରିବେନି, କ'ଣ ବହି ବହି କରିଥିଲେ, ତାଙ୍କ ଜୀବନୀ, କୋଉଠି ଜନ୍ମ ହେଇଥିଲେ, ସେ ସବୁ ଜାଣିଥିବେ। ବ୍ୟକ୍ତିଗତ କଥାଟି କ'ଣ, କେମିତି ପ୍ରଥମ ପରିଚୟ ହେଲା ନା, ଗୋଟେ ଇଲେକ୍ଟ୍ରିସିଆନ, ଆମର ସିହ୍ନା ବାବୁ ବୋଲି ଜଣେ ଥାନ୍ତି ଇଲେକ୍ଟ୍ରିସିଆନ, ସେ ଦୋକାନଟେ କରିଥାନ୍ତି। ମୁଁ ଥରେ କ'ଣ ଗୋଟେ ରିପେୟାର କରିବାକୁ ଯାଇଛି, ଦେଖିଲି ଜଣେ ବୁଢା ଲୋକ ଗୋଟେ ଟେବୁଲ ଲାଇଟ୍ଟେ, ଏମର୍ଜେନ୍ସି ଲାଇଟ୍ଟେ ରିପେୟାର କରୁଛନ୍ତି। ସେ ସିହ୍ନା ବାବୁ ତାକୁ କହୁଛନ୍ତି, ଆଜ୍ଞା କେତେ ଖର୍ଚ୍ଚ କରିବେ ଆଜ୍ଞା, ଏଇଟା ତ 150 ଟଙ୍କାର ଜିନିଷଟା, ଆପଣ 500-700 ଖର୍ଚ୍ଚ କଲେଣି, ମୋତେ ଲାଜ ଲାଗୁଛି ରିପେୟାର କରିକରି। ସେ ବୁଢା ଲୋକ କହୁଥାନ୍ତି, ନାଇଁ ହଉ ତମେ ଜାଣିନ, ଏଇଟା ମୋ ସ୍ତ୍ରୀ ଯେତେବେଳେ ଶ୍ମଶାନକୁ ନେଇଗଲେ ଶବଦାହ ପାଇଁ, ସେତେବେଳେ ଏ ଲାଇଟ୍ଟା ମୋର ସାଙ୍ଗରେ ଯାଇଥିଲା, ଆଉ ଏ ଲାଇଟ୍କୁ ଦେଖେଇ ଦେଖେଇକିରି ସବୁ କାମ ହେଇଥିଲା, ପୁଣି ଲାଇଟ୍ଟି ମୋ ସାଙ୍ଗରେ ଫେରି ଆସିଥିଲା। ସେ ଯୋଉ ସ୍ମୃତି ବହନ କରେ ବୋଲିକି ମୁଁ ତାକୁ ଏତେ ଗୁରୁତ୍ୱ ଦଉଛି, ତେଣୁ ତମେ ପଇସା କେତେ ଖର୍ଚ୍ଚ ହେଲେ ହଉ ପଛେ ତାକୁ ରିପେୟାର କର, ସେଟା ମୋର ଅତି ଅତି ନିଜର ପ୍ରତି ଲାଗେ। ମୁଁ ସେଥିରେ କ୍ଷଣଙ୍କ ପାଇଁ ଭାବିଲି, ମୁନାରେ ଇଏ ଗୋଟେ ସାଧାରଣ ଲୋକ ନୁହନ୍ତି, ନିହାତି ରୂପେ ଜଣେ ବିଜ୍ଞ ଲୋକ ହେଇଥିବେ, ଏତେ ମାର୍ମିକ ଭାବେ, ଏତେ ଗଭୀର ଭାବେ ସେ ଗୋଟେ ବସ୍ତୁ ଭିତରେ ଯେତେବେଳେ ଗୋଟେ ଜୀବନ୍ତ ସତ୍ତାକୁ ଅନୁଭବ କରିପାରୁଛନ୍ତି, ତ ନିଶ୍ଚିତ ରୂପେ ତାଙ୍କ ସାଙ୍ଗରେ ମୋର ବନ୍ଧୁତା ହେବା ଦରକାର, କାହିଁକିନା ଏଇଭଳି ଲୋକଙ୍କୁ ବହୁତ କିଛି ଶିଖିବାର ଅଛି। ଧୀରେ ଧୀରେ ସମ୍ପର୍କ ବଢ଼ିଲା, ତାପରେ ଯେତେ ଯେତେ ମିଟିଂ ହେଇଛି ବିଜ୍ଞ ଲୋକ ଭିତରେ ଯଦି ଖୋଜା ପଡ଼ନ୍ତି, ପ୍ରଥମେ ଆସିବେ ଆମର ଉମାକାନ୍ତ ସାର୍। କେତେ କଥା ସେ ଜାଣିଥିଲେ ଜୀବନ ବିଷୟରେ, ସାହିତ୍ୟ ବିଷୟରେ, ସମାଜ ବିଷୟରେ, ଇତିହାସ ବିଷୟରେ, ସେମିତି ତାଙ୍କର ଯଦି ସାର୍ଟିଫିକେଟ ହିସାବରେ ଦେଖିବା, କ୍ୱାଲିଫିକେସନ ଦେଖିବା, ସେ ଗୋଟେ ବଡ଼ ପ୍ରଫେସର କି ସେ ବହୁ କ୍ୱାଲିଫିକେସନର ଅର୍ଜନର ଅଧିକାର ନଥିଲେ, କିନ୍ତୁ ଜଣେ ଗୋଟେ ସ୍କୁଲ ଶିକ୍ଷକ ହେଇ କୋରାପୁଟ ଭଳିଆ ଗୋଟେ ଜାଗାରେ ରହି ଦୀର୍ଘ ଦିନ ଧରିକି 40 ବର୍ଷ ଧରିକି ଗୋଟେ ଜାଗାରେ ସେ ରହିବା ପରେ ମଧ୍ୟ, ରହିବା ସତ୍ତ୍ୱେ ମଧ୍ୟ ସିଏ ଗୋଟେ ତାଙ୍କର ଦୃଷ୍ଟିଟା ଥିଲା ଗୋଟେ ଆନ୍ତର୍ଜାତିକ ସ୍ତରର, ଆଉ ବୈଜ୍ଞାନିକ ଦୃଷ୍ଟିକୋଣ। ସେ ଏମିତି ନାହିଁ ଯେ ଗୋଟେ ଧାର୍ମିକ ତାର ଗୋଟେ ଅନ୍ଧ ପୁଟୁଳି ବାନ୍ଧିକିରି ସବୁ ଜିନିଷକୁ ଏଇଟା ଆମର ପରମ୍ପରା ତେଣୁ ଭଲ, ଆମର ଏଇଟା ଏଇ ଚଳଣିଟା ତେଣୁ ଯେହେତୁ ଆମର ତେଣୁ ଭଲ, ବା ସଂସ୍କୃତି ଅର୍ଥ ସେ ଅତୀତର ଜିନିଷଟାକୁ ନେଇକି ସଂସ୍କୃତି କହିବା, ତାକୁ ନେଇକିରି ଗୋଟେ ଆଡମ୍ବର କରିବା, ଠିକ ଠିକ ହେବା, ଏଇସବୁ ତାଙ୍କର ନଥିଲା। ଯାହା ବୈଜ୍ଞାନିକ ସିଦ୍ଧ, ଯାହା ଆଲୋକ ଦ୍ୱାରା ପରୀକ୍ଷିତ, ସେଭଳି ସେ ଜିନିଷଟାକୁ ଗ୍ରହଣ କରୁଥିଲେ, ଆଉ ତାଙ୍କର ଏଣ୍ଟାୟାର ଜୀବନ, ଏଣ୍ଟାୟାର ଦର୍ଶନ ତାପରେ ପର୍ଯ୍ୟବେସିତ ଥିଲା। ତେଣୁ ଗୋଟେ ଅତ୍ୟାଧୁନିକ ଚିନ୍ତାଧାରା ମୁଁ କହିବି, ଯୋଉଟାକି ଆମେ ତାଙ୍କଠୁ ବୟସରେ ବହୁତ ସାନ, 40 ବର୍ଷ 50 ବର୍ଷ ଯୋଉମାନେ ସାନ, ସେମାନେ ବି ଏତେ ମାତ୍ରାରେ ଅତ୍ୟାଧୁନିକ ଦୃଷ୍ଟିକୋଣ ନେଇକିରି ବଞ୍ଚୁନାହାନ୍ତି, ବା ତାଙ୍କର କାରବାର ସେ ଦେଖାଯାଏନି। କିନ୍ତୁ ଉମାକାନ୍ତ ସାର୍ ସେଭଳି ଗୋଟେ ବ୍ୟକ୍ତିତ୍ୱ ଥିଲେ, ଯିଏକି ବିଜ୍ଞାନକୁ ସାଙ୍ଗରେ ନେଇକିରି, ଆଧୁନିକ ସାହିତ୍ୟକୁ ସାଙ୍ଗରେ ନେଇକିରି, ଆଧୁନିକ ଚିନ୍ତାନାୟକ ମାନେ କ'ଣ କହୁଛନ୍ତି, ଆଉ ଯୁଗ ଯୋଉ ବଦଳି ଯାଉଛି, ଯୁଗ ବଦଳିବା ଭିତରେ କ'ଣ ଭଲ ବାର୍ତ୍ତା ଅଛି, ସେ ସବୁବେଳେ ଗୋଟେ ମାନେ ଯୁଗକୁ ଗାଳି କରୁନଥିଲେ କି ବିଜ୍ଞାନକୁ, କି ବା ଭବିଷ୍ୟତଟା ଖରାପ ହେଇଯିବ, ଆମେ ସବୁ ନଷ୍ଟ ହେଇଯିବା, ମରିଯିବା, ଗୋଟେ ହତାଶ ବୋଧ ତାଙ୍କର କେବେ ନଥିଲା। ସେ ଅତି ମାତ୍ରାରେ ମାନେ ସ୍ୱପ୍ନ ପ୍ରବଣ ଥିଲେ, ଅତି ମାତ୍ରାରେ ସମ୍ଭାବନାମୟ ଥିଲା ତାଙ୍କ ଦୃଷ୍ଟିକୋଣ, ଆଉ ପିଲାମାନଙ୍କୁ ସେ ବହୁତ ଏନକରେଜ କରୁଥିଲେ। ତେଣୁ ଯୋଉଠି ଯାହାର ଟିକେ ଲେଖା ପଡ଼ିଲେ ମଧ୍ୟ ବହୁତ ବଢିଆ ହେଇଛି, ଆହୁରି ଆଗକୁ ଚାଲ। ଆଉ ମୁଁ ବ୍ୟକ୍ତିଗତ ଭାବେ କହିବି, ସିଏ ହିଁ ପ୍ରଥମ ଲୋକ ଯିଏକି ମତେ କହିଲେ, ତମେ ଭ୍ରମଣ କାହାଣୀକୁ ଲେଖୁଛ କିନ୍ତୁ ତମ ଭିତରେ ଉପନ୍ୟାସ ଲେଖିବାର ସାମର୍ଥ୍ୟ ରହିଛି, ତେଣୁ ତମେ ଉପନ୍ୟାସ ଲେଖ। ମୁଁ ଉପନ୍ୟାସ ମୋ ଜୀବନରେ କେବେ ଗପ ଲେଖିନଥିଲି କି ଏ ଯାବତ୍ ଗପ ଖଣ୍ଡେ ଲେଖିନି, କିନ୍ତୁ ସେ ଦେଖନ୍ତୁ ଜଣେ ବ୍ୟକ୍ତିତ୍ୱର ପ୍ରଭାବ କେତେ। ମୁଁ ସେ କହିବା କହିଲା ପରେ ମୁଁ ବୋଲି ଦେଖିବା ଏଡ଼େ ଗୋଟେ ଲୋକଟେ କହୁଛନ୍ତି କ'ଣ ଦେଖିଲେ ମୁଁ ଟିକେ ଜାଣି ଉପନ୍ୟାସ ଲେଖିବା। ଆମର ଉପନ୍ୟାସ ମୁଁ ଲେଖା ଆରମ୍ଭ କରିଥିଲି, ବହୁତ ମୋତେ ବହୁତ ପ୍ରଶଂସା କରିଥିଲେ, ଏନକରେଜ୍ କରିଥିଲେ, ଯାହା ପରବର୍ତ୍ତୀ ସ୍ୱରୂପ ଆଉ ଗୋଟେ ବିଶାଳ ଉପନ୍ୟାସ ଭ୍ରମଣ ଉପନ୍ୟାସ ବି ଯୋଉଟାକି ଗଲା କଥାରେ 2.5 ବର୍ଷ ଧରି ବାହାରୁଥିଲା। କଥା ଜାଣିଥିବେ ଗୋଟେ ସର୍ବ ଓଡ଼ିଶା ସ୍ତରର ଗୋଟେ ସବୁଠୁ ଭଲ ସାହିତ୍ୟ ପତ୍ରିକାଟିଏ, ଗଳ୍ପ ପତ୍ରିକାଟିଏ। ତ ଏଇ ଏ ଦୁଇଟା ପଛରେ ଯୋଉ ଗୋଟେ ଲୋକର ପ୍ରେରଣା ଥିଲା, ମୁଁ କହିବି ଉମାକାନ୍ତ ସାର୍ ହେଉଛନ୍ତି ପ୍ରଥମ ଓ ଶେଷ ବ୍ୟକ୍ତି ଯିଏକି ଜୀବନରେ ଗୋଟିଏ ବି ଗପ ନ ଲେଖିଥିବା ଲୋକଠାରୁ ମଧ୍ୟ କେମିତି ସମ୍ଭାବନା ପାଇଲେ ଯେ ସେ ମୋତେ ପ୍ରେରଣା ଉତ୍ସାହିତ କରିଥିଲେ ଲେଖକ ବୋଲିକିରି। ତ ଏଇଟା ମୋର ବ୍ୟକ୍ତିଗତ ଭାବେ ମୁଁ
ଏବଂ ତାପରେ
ମୋ
ଆପଣ
ପାଖରେ
ଭ୍ରମଣ କାହାଣୀ ଲେଖିବାକୁ ଆରମ୍ଭ କଲେ ଏବଂ ଭ୍ରମଣ କାହାଣୀ ଭିତରେ
ନା ଭ୍ରମଣ କାହାଣୀ ମୁଁ ଲେଖୁଥିଲି,
ହଁ
ଭ୍ରମଣ କାହାଣୀ ସାର୍ ମୁଁ ଦେଇଥିଲି ପଢିବା ପାଇଁ।
ହଁ
ସେ କ'ଣ ଭାବିଲେ କି ଆଣି କହିଲେ, ତମେ ତ ଭ୍ରମଣ କାହାଣୀ ଲେଖୁଛ ଯେ ପ୍ରତି ଭ୍ରମଣ କାହାଣୀ ତ ଅନେକ ଗଳ୍ପ ଲୁଚିକି ରହିଛି, ଆଉ ଗଳ୍ପ ଫଳ୍ପ ଲେଖୁନ କାହିଁକି? ମୁଁ ଆଜ୍ଞା ଗଳ୍ପ ମୁଁ ଦେଇ ହବନି, ମୁଁ କଳ୍ପନା ବିଳାସୀ ନୁହଁ, ଗଳ୍ପଟା ଗୋଟେ କଳ୍ପନାର ଜିନିଷ। ନା ନାଇଁ ତମେ କରିପାରିବ, ତମେ ଗୋଟେ କାମ କର, ତମ ଦେଇ ବହୁତ ଭଲ ଉପନ୍ୟାସ ହବ, ଗୋଟାକୁ ଗୋଟେ ଛନ୍ଦିକିରି ଲେଖିବାର କଳା ତମକୁ ଜଣା, ତମେ ଲେଖ। ତେଣୁ ମୁଁ ଲେଖି ଅଦ୍ଭୁତ କଥା, ମୁଁ ତ ଗପ 3 ପେଜ ଗପଟେ ଲେଖିନି, ଉପନ୍ୟାସ ବୋଲେ 300 150 200 କିନ୍ତୁ ଗୋଟେ ପେଜ୍ ଲେଖିବାକୁ ପଡିବ କି କଥା କହୁଛନ୍ତି। କିନ୍ତୁ ଯେହେତୁ ସେ ବାରମ୍ବାର ମୋତେ ଉତ୍ସାହିତ କଲେ, ମୁଁ ଉତ୍ସାହିତ ହୋଇକି ଲେଖିଥିଲି। ମୋର ଯୋଉ ପ୍ରଥମ ଭ୍ରମଣ କାହାଣୀଟି ଥିଲା ହମିଦା ହାଉସବୋଟ୍, ଯୋଉଟାକି ଗଲା ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୱାର୍ଡ ପାଇବା ପାଇଁ ଯୋଉ ସର୍ବଶ୍ରେଷ୍ଠ 4ଟି ବହି ମନୋନୀତ ହୋଇଥିଲା, ତା ଭିତରେ ମୋର ବହିଟି ଥିଲା। ଅନ୍ୟ ଜଣେ ପ୍ରାଇଜ୍ ପାଇଲେ, ସେ ବହିଟି ମନୋନୀତ ହେଲା, ସେଟା ଅଲଗା କଥା, କିନ୍ତୁ ଶେଷ ଦୌଡ଼ ପର୍ଯ୍ୟନ୍ତ ସେ ବହିଟି ଯାଇଥିଲା।
ଏବଂ
ସେଟା ହେଉଛି
ସେଇ ବହିଟିର ହିନ୍ଦୀ ଅନୁବାଦ କରିଛନ୍ତି କୁମାର ହାସନ, ଯାହାଙ୍କୁ ଆମେ ଆଜି ମନେ ପକାଉଛେ।
ହଁ, ସେ ବହିଟା ପୁଣି ଆମେ ଆଉଥରେ ଲିଙ୍କକୁ ଆସିବା ଯେ କୁମାର ହାସନ ମଧ୍ୟ ଆଉ ନାହାନ୍ତି, ସେ ଦିଗ୍ଗଜ ସାହିତ୍ୟିକ, ଦିଗ୍ଗଜ ଦିଗ୍ଦ୍ରଷ୍ଟା ଜଣେ, ଆଉ ସମ୍ପୂର୍ଣ୍ଣ ରୂପେ ସର୍ବହରାଙ୍କ ପାଇଁ, ସଂସାରର ବା ସମାଜର ଦଳିତ ପତିତ ମାନଙ୍କ ପାଇଁ ଯିଏ ଅହରହ କଲମ ମନରେ ସଂଗ୍ରାମ କରୁଥିଲେ, ଜୀବନ ଦେଇ ଦେଇଥିଲେ, ନିଜ କ୍ୟାରିୟରକୁ ଉତ୍ସର୍ଗ କରିଦେଇଥିଲେ, ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି କୁମାର ହାସନ। ସେ ଏକଦମ ବାଲ୍ୟକାଳରୁ ହିଁ ବାମପନ୍ଥୀ ଚିନ୍ତାଧାରାରେ ବିଶ୍ୱାସୀ ଥିଲେ, ତେଣୁ ସେ ଧରି ନେଇଥିଲେ ଯେ କେବେ ବି ମୁଁ ସରକାରୀ ପାଖରେ ମୁଣ୍ଡ ନୁହେଁ, ସରକାରୀ ଚାକିରି କରିବି ନାହିଁ, କାରଣ ସରକାରକୁ ମୋର ବିରୋଧ କରିବାର ଅଛି, ଆମ ସରକାରୀ ଚାକିରି କରି ବିରୋଧ କରିପାରିବିନି, ସେଟା ଥିଲା ତାଙ୍କର ଆଦର୍ଶ। ତେଣୁ ସେ କେବେ ବି ଚାକିରି କରିନଥିଲେ, ସାମ୍ବାଦିକତାକୁ ନିଜର ପେସା ରୂପେ ଗ୍ରହଣ କରିନଥିଲେ, କବି ଥିଲେ, ଅନେକ କବିତା ଲେଖିଛନ୍ତି, ବହି ଲେଖିଛନ୍ତି, ଆଉ ପରବର୍ତ୍ତୀ ସମୟରେ ତାଙ୍କର ପ୍ରଚଣ୍ଡ ଯୋଉ ଜ୍ଞାନ ଦେଖିକିରି ଆମର ସମାଜବାଲା ତାଙ୍କୁ ତାଙ୍କର କର୍ମଚାରୀ ପେସା ଆଉ ସମ୍ପାଦକ ରୂପେ ରଖିଥିଲେ, ଆଉ ବହୁତ ଦିନ ଧରିକି ସେ ଯୋଉ ସତ୍ୟବାଦୀ ଗୋଟେ ମାଗାଜିନ୍ ବାହାରୁଛି, ତାଙ୍କର ତାର ବି ସହ ସମ୍ପାଦକ ହେଇଥିଲେ, କହିବାକୁ ଗଲେ ମୁଖ୍ୟ ସମ୍ପାଦକ ଥିଲେ। କିନ୍ତୁ କିଛି ଲୋକ ଅଛନ୍ତି ସଂସାରରେ ନିଜର ନାଁ ପ୍ରଚାର
ତେବେ
ପ୍ରସାର
ଆପଣଙ୍କର
ଚାହାନ୍ତିନି।
ଯୋଉ ବହିଟିକୁ ସେ ଅନୁବାଦ କଲେ, ତା ସେ କେମିତି ଆପଣଙ୍କ କନ୍ଭରସେସନ କ'ଣ ଥିଲା, ତାଙ୍କ ସହିତ କେମିତି
ହଁ,
କଥାବାର୍ତ୍ତା
ସେ
ହେଇଥିଲା?
ବହିଟି ତାଙ୍କ ପାଖରେ କେମିତି ଥିଲା ପହଞ୍ଚିଲା ମୋର ମନ ଯାହା ପଡ଼ୁନି, ଯାହା ମନେ ପଡ଼ୁଛି, ଥରେ ରାଉରକେଲାରେ ଗୋଟେ ଗୋଟେ ମିଟିଂ ହେଇଥିଲା, ସେଠି କୁମାର ହାସନ ଆସିଥିଲେ ଆଉ ମୁଁ ବି ଯାଇଥିଲି। ତ ମୁଁ 2-4ଟା ବହି ମୋ ସାଙ୍ଗରେ ନେଇଥିଲି, ଯେହେତୁ ସେ ଚିଫ୍ ସ୍ପିକର ହେଇକି ଆସିଥିଲେ, ମୁଁ ତାଙ୍କୁ ସେଠି ବହିଟି ଦେଇଥିଲି। ତ ମୁଁ ଭୁଲି ଯାଇଥିଲି ସେ କିଏ କ'ଣ ହେଇଥିବ, ମୋର ବିଶେଷ ତାଙ୍କର ବିଷୟ ମୋର ଜାଣିବାର ଅବକାଶ ନଥିଲା କି ମୁଁ ଜାଣିନଥିଲି। ହଠାତ୍ ଦିନେ ସେ ମୋତେ ଫୋନ୍ କଲେ, ମୁଁ ଫୋନ୍ ନମ୍ବର ଲେଖିଥିଲି, କହିଲେ କି ପ୍ରିୟବ୍ରତ ବାବୁ ସେ ବହିଟି ପଢି ମୁଁ ଅଭିଭୂତ ହେଲି, ଆଉ ମୋତେ ଯଦି କୁହନ୍ତେ ଅନୁମତି ଦିଅନ୍ତେ ମୁଁ ସେଟାକୁ ଅନୁବାଦ କରନ୍ତି। ମୁଁ ଆଶ୍ଚର୍ଯ୍ୟ ହେଇଗଲି, ମୁଁ କହିଲି ଆମର ଏମିତି ବି ଅଛନ୍ତି ଲୋକ ଅନୁମତି, ମୁଁ କହିଲି କ'ଣ କହୁଛନ୍ତି ସାର୍, ଅନୁମତି ହବ କ'ଣ, ଆପଣ କରିବେ ଯଦି ନିଶ୍ଚୟ କରନ୍ତୁ, ଆଉ ଆପଣ ଅତି ଭଲ କରିବେ, ଆପଣ ଜଣେ କବି ମୁଁ ଜାଣିଛି, ଆଉ ବଡ଼ କଥା ହେଉଛି ତାଙ୍କର ଉର୍ଦ୍ଦୁ ଭାଷାରେ ଦକ୍ଷତା ଅଛି, ଆଉ ଯେହେତୁ ହମିଦା ହାଉସ ବୋଟ୍ ଗୋଟେ ଗୋଟେ ମେନଲି ଗୋଟେ ମୁସଲିମ ପରିବାର ଉପରେ କାହାଣୀ ପର୍ଯ୍ୟବସିତ, ଆପଣଙ୍କର ଡାଲ ଲେକରେ ଗୋଟେ ନୌକା ଚାଳକ ନୌକା ଚଳାଉଥିବା ଗୋଟେ ମୁସଲମାନ ପରିବାର ଉପରେ, ତେଣୁ ଯେହେତୁ ଧର୍ମ ବିଷୟରେ କିଛି ଜାଣନ୍ତି, ଉର୍ଦ୍ଦୁ ଭାଷା ବି ଜାଣନ୍ତି, ସେର ସାହିଲ ବିଷୟରେ ତାଙ୍କର ପ୍ରତି ମାନେ ଆଧିପତ୍ୟ ରହିଛି, ଏସବୁ ଦୃଷ୍ଟିରୁ ମୁଁ ନିଶ୍ଚିତ ରୂପେ ଥିଲି ସିଏ ସେଟାକୁ ଅନୁବାଦ କଲେ ବହୁତ ଚମତ୍କାର ହେବେ। ଆଉ ମୋତେ ଗୋଟେ ସର୍ତ୍ତ କହିଲେ, କହିଲେ ଦେଖନ୍ତୁ ମୁଁ କେବେ ହେଲେ ବିନା ପାରିଶ୍ରମିକରେ ମୁଁ ଅନୁବାଦ କରେନି, କାରଣ ମୋର ଏଇଟା ହେଉଛି ବୃତ୍ତି ଆଉ ଏଥିରେ ମୁଁ ବଞ୍ଚେ, ତେଣୁ କିନ୍ତୁ ଆପଣଙ୍କ ଏ ବହି ପାଇଁ ମୁଁ ପଇସାଟେ ବି ନେବିନି, ଯେହେତୁ ଏଇଟା ଦେଶର ସଂଗତି ପାଇଁ, ନ୍ୟାସନାଲ ଇଣ୍ଟିଗ୍ରେସନ ପାଇଁ, ଆଉ ଗୋଟେ ଜାତି ଧର୍ମ ନିର୍ବିଶେଷରେ ଗୋଟେ ସୁନ୍ଦର ବାର୍ତ୍ତା ବହନ କରୁଛି, ଏଇଟା ମୁଁ ଆପଣଙ୍କ ପାଇଁ ଫ୍ରିରେ କରିଦେବି। ମୁଁ ଆହୁରି ଆଶ୍ଚର୍ଯ୍ୟ ହେଇଛି, ଆଉ ଅତି ଶୀଘ୍ର ସେ କରିଥିଲେ, ତାଙ୍କର ତ ମୁକ୍ତାମଞ୍ଜି ଭଳିଆ ଅକ୍ଷର ହାତରେ ସେ ଲେଖିକି ଦେଇଥିଲେ, ମୁଁ ତାକୁ ଅନୁବାଦ କଲା ପରେ ବଡ ଖୁସିର କଥା କ'ଣ, ଯେତେବେଳେ ଆମେ ବମ୍ବେ ଯାଇଥିଲୁ, ମୁଁ ଗୁଲଜାର ସାର୍ଙ୍କ ଘରକୁ ଯାଇଥିଲି, ସେ ବହିଟି ଦେଇଥିଲି, ବହୁତ ଦିନ ପରେ ମେଲ୍ ଆସିଥିଲା, ସେ ଚମତ୍କାର ହେଇଛି ବୋଲିକି ସେ ଲେଖିଥିଲେ, ସେଟା ମୋ ପାଇଁ ସବୁଠୁ ବଡ଼ ସାର୍ଟିଫିକେଟ୍। ଲୋକ ତ ଭଲ ପାଇଛନ୍ତି ଅଲଗା କଥା, କିନ୍ତୁ ଗୋଟେ ଜାତୀୟ ସ୍ତର ଜଣେ ବଡ଼ ଲୋକ ତାକୁ ବି ମାନ୍ୟତା ଦେଇଛନ୍ତି, ସେ ଦୃଷ୍ଟିରୁ ମୁଁ ଚିର କୃତଜ୍ଞ। ଆହୁରି ବଡ଼ କଥା ହେଉଛି, ମୁଁ ଯେତେବେଳେ ଯେଉଁ ଯେଉଁ ବିଷୟ ପଚାରିଛି, ଆଉ ସେ ବହି ଏମିତି ପ୍ରେମୀ ଥିଲେ ଯେ ଯେତେବେଳେ ଯେଉଁ ବହି କଥା ମୁଁ କହିବି, ଏତେ ଅଭାବ ସତ୍ତ୍ୱେ ସେ ନିଶ୍ଚିତ ରୂପେ ବଜାରରୁ ସେ ବହିଟି ଆଣିକି ପକାଉଥିଲେ। ସୋ ମାନେ ହଙ୍ଗର ସେଲ୍, ଗୋଟେ ଛୋଟ ଉଦାହରଣ ଦେଉଛି, ମୁଁ କହିଲି 1942 ମସିହାରେ ଆପଣଙ୍କର ବେଙ୍ଗାଲ ଫେମିନ୍ ଯେତେବେଳେ ହେଲା, ସେତେବେଳେ ଗୋଟେ ଚମତ୍କାର ବହି, ଦୁଷ୍ପ୍ରାପ୍ୟ ବହିଟି ମୁଁ ପଢ଼ିଥିଲି। ଆରେ ଏମିତି ବହି ତାହେଲେ ଖୋଜା ଖୋଜି କରି ସେ ବହିଟିର ଦାମ ମାତ୍ର 150-200 ଟଙ୍କା, କିନ୍ତୁ ଯେହେତୁ କମି ଯାଇଥିଲା ବହି, ସେ ଆମାଜନ୍ କୋଉଠୁ ମଗେଇଲେ 3,000 ଟଙ୍କା ଦେଇ ସେ ବହିଟିକି ମଗେଇଥିଲେ। କହିଲେ ଅତି ଚମତ୍କାର ବହି, ମୁଁ ପଢ଼ିବି ଆଉ ରଖିଥାଉ ମୋ ପାଖରେ। ତ ଏଭଳି ପୁସ୍ତକ ପ୍ରେମୀ ଜାଣିଥିଲେ, ସାରା ଜୀବନ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ତାଙ୍କର ବଡ ସ୍ୱପ୍ନ ଥିଲା ସମ୍ବଲପୁରର ଲୋକଗୀତ, ଲୋକକଳା, ଯୋଉ ଗ୍ରାମୀଣ ଜୀବନ, ୟା ଉପରେ ଗୋଟେ ବହି କରିବେ। ଆଉ ଗୋଟେ ବଡ କଥା ଥିଲା, ଯୋଉ ବୁଡ଼ି ଅଞ୍ଚଳ ଗୁଡାକର ଯୋଉ ହାହାକାର, ମାନେ ଲୋକମାନଙ୍କର ଯୋଉ ଗାଁ ମାନେ ସେ ଯୋଉ ବିସ୍ଥାପିତ ହେଲେ, ତାଙ୍କର ଦୁଃଖ ନିର୍ଯାତନା, ଆଉ ତାଙ୍କ ସରକାରର ଉଦାସୀନତା, ଏହା ଉପରେ ଗୋଟେ ବହି ଲେଖିବେ। ଆଉ ତାଙ୍କର ଜୀବନ କାଳ ଭିତରେ ଦୁଇଟି ସେ କରିପାରିଛନ୍ତି ବୋଲି ବହୁତ ଖୁସି ଥିଲେ, ସେ କଥା ବି ମତେ ଫୋନରେ କହିଥିଲେ। ମୁଁ ବି ବହୁତ ଖୁସି ଥିଲି ଯେ ଯାହା ହଉ ସାର୍ କରିଛି କଲେ ବୋଲିକି। ଆଉ ସେ ସମ୍ବଲପୁର ତ ବହୁତ ପପୁଲାର ଲୋକ, ତାଙ୍କୁ ଦାଦା ବୋଲି ଡାକନ୍ତି। ଆଉ ବଡ଼ ସ୍ପଷ୍ଟବାଦୀ ଥିଲେ, ଆଉ ସାଲିସ ବିହୀନ ଲୋକ ଥିଲେ, ସାଲିସ ନଥିଲା। ଦେଖନ୍ତୁ, ଗୋଟେ ବହି ଆମେ କହୁ, ଗୋଟେ ନିଜ ପଇସା ଖର୍ଚ୍ଚ କରି ବହି କରୁ, ସେ କିନ୍ତୁ କହୁଥିଲେ ଯେ ଲେଖକ ଲେଖିଲା ପରେ ଯଦି ପବ୍ଲିଶର ଫ୍ରିରେ ନ କରୁଛି, ଦରକାର ନାହିଁ ପଇସା ଦେଇ କରିବାଟା। ତ ଏମିତି ସେ ଏତେ ନିଜ ଆଦର୍ଶ ଏତେ ମାନେ ଦୃଢ ଥିଲେ ଯେ ସେ ବର୍ଷ ବର୍ଷ ବିତି ଯାଉଥିଲେ, ସିନା ପଇସା ଦେଇକରି ବହି କରିବାର ଲାଳସା ତାଙ୍କର ନଥିଲା। ତେଣୁ ଆମ ଭଳିଆ ଲୋକମାନେ ଯେଉଁମାନେ ଆମେ ଟିକେ ତରତର ହଉ, ଆମେ ଟିକେ ଚାହୁଁ ବହିଟା ଶୀଘ୍ର ବାହାରି ଯାଉ, ଆମେ ବେଳେବେଳେ ତାଙ୍କ ସାଙ୍ଗରେ ଯାଇକି ଝୁଣ୍ଟି ବି ପଡ଼ୁଥିଲୁ। କିନ୍ତୁ ଯେହେତୁ ସେ ପର୍ବତ ଭଳିଆ ସ୍ଥିର ଥିଲେ, ନିଜ ଆଦର୍ଶରେ ଦୃଢ ଥିଲେ, ସେ ସେମିତି ହିଁ ରହିଥିଲେ। ସେଇ ଯୋଉ ହିନ୍ଦୀରେ ବହିଟି କରିଥିଲେ, ସେ ପାଖାପାଖି 2 ବର୍ଷ ପଳେଇଗଲା। ମୁଁ ଯେତେ ଥର କହିଲି, ସାର୍ ଚାଲନ୍ତୁ କିଛି ପଇସା ପତ୍ର ଦେଇକି ପବ୍ଲିଶର ପାଖରେ କରିଦେବା, ସେ କହିଲେ ମୋଟେ ନୁହଁ, ପବ୍ଲିଶର କରିବ, ଅଲବତ୍ କରିବ। 2 ବର୍ଷ 2.5 ବର୍ଷ ପରେ, କରୋନା ପରେ, ଅଚାନକ ସେଇ ଦିଲ୍ଲୀର ଯୋଉ ପବ୍ଲିଶର କରିଛନ୍ତି, ସେ କହିଲେ ମୁଁ ତମ ବହିଟିକୁ କରୁଛି ବର୍ତ୍ତମାନ, ଆଉ ଅତି ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିବ। ସେ ମତେ କହିଲେ, ଦେଖିଲେ ସେ ଏତେ ଦିନ ରହିଲା ପରେ ସେ କଲା ନା ନାହିଁ। ତ ଏଭଳିଆ ତାଙ୍କର ଥିଲା ଦୃଢ ଆଦର୍ଶ, ଯାହା କହୁଥିଲେ ତାହା ବିଶ୍ୱାସ କରୁଥିଲେ, ତାହା ଜୀବନରେ ବି ରିଫ୍ଲେକ୍ଟ କରୁଥିଲେ। ଆଉ ଜୀବନ ଗୋଟେ ପଟେ, କହିବା ଗୋଟେ ପଟେ, ଲେଖିବା ଗୋଟେ ପଟେ, ଏଗୁଡ଼ା ସବୁ ନଥିଲା। ଯାହା ଥିଲା ଗୋଟିଏ ପ୍ରକାର ଜୀବନ, ଛଳନାହୀନ ସାଲିସହୀନ ଜୀବନ, ଇଏ ହେଉଛନ୍ତି କୁମାର ହାସନ। ଆଉ ଜନ୍ମ ହେଇଥିଲେ ସତ ମୁସଲମାନ ପରିବାରରେ, କିନ୍ତୁ ସେ ସବୁବେଳେ କହୁଥିଲେ ଏଇ ଯୋଉ ଧର୍ମ ଗୁଡାକ ମଲା ସାପ ଭଳିଆ ଆମର ଯୁବପିଢ଼ିଙ୍କ ବେକରେ ଅଯଥାଟରେ ଲଟକିକି ରହିଛି। ଯୁବପିଢ଼ି ଏ ମଲା ସାପକୁ ଧରିକି ଘୁଞ୍ଚି ପାରୁନାହାନ୍ତି, ବସି ପାରୁନାହାନ୍ତି, ଉଠି ପାରୁନାହାନ୍ତି। ତେଣୁ ଏଇଥିରୁ ମୁକୁଳି ଯିବା ଦରକାର, ଗୋଟେ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ଜୀବନକୁ, ସମାଜକୁ ଦେଖିବା ଦରକାର। ଆଉ ସେଥିପାଇଁ ସେ ବାମପନ୍ଥୀ ଚିନ୍ତାଧାରାର ଜଣେ ଭୂୟସୀ ପ୍ରଶଂସକ ଥିଲେ। ଆଉ ଜୀବନ ଦର୍ଶନ ଅଲମୋଷ୍ଟ ସେ ବାମପନ୍ଥୀ ଚିନ୍ତାଧାରା ହିଁ ତାଙ୍କର ଚାଲିଥିଲା, ଅତି ଅମାୟିକ ସରଳ। ଆପଣ ଦେଖିଥିବେ ତାଙ୍କୁ, ତାଙ୍କର ଜଙ୍ଗଲ ନାମା ବୋଲି ଗୋଟେ ସେ ବହିଟେ ବି ଅନୁବାଦ କରିଛନ୍ତି। ଆଉ ମାଓଇଷ୍ଟ ଆକ୍ଟିଭିଟି ଉପରେ ସେ କାଳେ ସେ ସପୋର୍ଟ କରୁଛନ୍ତି ବୋଲି ବି ବୌଦ୍ଧିକ ସ୍ତରରେ ତାଙ୍କୁ କିଛି କିଛି ହଇରାଣ ବି କରାହେଇଛି। ମତେ ସେ କହୁଥିଲେ, ଥରେ ତାଙ୍କର ତାଙ୍କ ସାଙ୍ଗେ ଯିଏ ବି କଥା ହଉଛି, ତାଙ୍କର ଟେଲିଫୋନ୍ ରେକର୍ଡିଂ ବି ପୋଲିସ କରୁଛି ବୋଲି କଥା କହୁଥିଲେ। ଏମିତି ବି ଆମର ସାମାଜିକ ସ୍ତର ସେ ଯାହା ସବୁ ପୋଲିସର ନିୟମ ଅଛି, କିନ୍ତୁ ଏସବୁ ସତ୍ତ୍ୱେ ସେ ନିର୍ଭୀକ ଥିଲେ। ଆଉ ଟିକେ ପରିବାର ଟିକେ ଆର୍ଥିକ ଅନାଟନ ଭିତରେ ଗତି କରୁଥିଲେ, ଆଉ ଯେହେତୁ ସିଏ ଗୋଟେ ଗୋଟେ ଖୋଲାମେଲା ଲୋକ ଥିଲେ, ଆଉ ଅଟଳ ନିଜ ଆଦର୍ଶରେ ଅଟଳ ବ୍ୟକ୍ତିତ୍ୱ ଥିଲେ, ବହୁତ ଲୋକ ସ୍ୱେଚ୍ଛାରେ ବି ତାଙ୍କୁ ସାହାଯ୍ୟ କରିବା ମୁଁ ଜାଣିଛି। ବହୁତ ଲୋକ ସେଗୁଡ଼ା ତ ଆଉ ଏଠି ବର୍ଣ୍ଣନା କରି ହେବନି, କିନ୍ତୁ ସ୍ୱେଚ୍ଛାରେ ଆର୍ଥିକ ରୂପେ ତାଙ୍କର ଟିକେ ଅସୁବିଧା ହେଲେ ତାଙ୍କର ଠିଆ ହଉଥିଲେ। ଆଉ ସେ ଏଇ 2 କେତେ ମାସ ତଳେ ହଠାତ୍ ସେ ଅନୁଭବ କଲେ ଯେ ତାଙ୍କର ଆଖି ଟିକେ ପ୍ରୋବ୍ଲେମ୍ ଅଛି, ଗ୍ଲୁକୋମା ତାଙ୍କୁ ଆଟାକ୍ କରିଥିଲା। ଆଉ ଗ୍ଲୁକୋମା ଜାଣିଛନ୍ତି ଗୋଟେ ଭୟାନକ ରୋଗ, ମଣିଷକୁ ଅନ୍ଧ କରିଦିଏ। ଦୁଃଖ ବି କରିଥିଲେ, ଖୁସି ବି ହେଇଥିଲେ ଯେ ଅନ୍ତତଃ ଆଖିଟା ପୁରା ଅନ୍ଧ ହେଇଯିବା ପୂର୍ବରୁ ସେ ଜାଣିପାରିଲେ ବୋଲିକିରି। ଯାହା ହଉ ସେ ଗ୍ଲୁକୋମାରୁ ମୁକ୍ତି ମୁକୁଳି ସୁସ୍ଥ ଥିଲେ। ହଠାତ୍ କେମିତି କ'ଣ ହେଇଗଲେ ସେ ଚାଲିଗଲେ ସବୁ ଆମକୁ ଛାଡ଼ିକିରି। ଆଉ ବହୁତ ବଡ଼ ଲମ୍ବା ରାସ୍ତା ସେ ତାଙ୍କ ପାଇଁ ନିଜେ ତିଆରି କରିଥିଲେ ଯେ ଏଇ କାମ ଗୁଡାକ ମୋ ପାଇଁ ଅଛି, ମୁଁ କରିବି। ତ ଦୀର୍ଘ ଜୀବନର ପାଇଁ
ନିଶ୍ଚିତ ଭାବରେ ଆମେ 2 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆମେ ହରେଇଛେ, ଏବଂ ତାଙ୍କର ଆଜି ଆମେ ସ୍ମୃତିଚାରଣ କରିଛେ, ତାଙ୍କର ସାହିତ୍ୟ ଚର୍ଚ୍ଚା କରିଛେ, ତାଙ୍କର ଅବଦାନ ଏଇ ସମାଜ ପାଇଁ, ଏଇ ବିଶ୍ୱ ପାଇଁ କେମିତି ରହିଛି ତା ସମ୍ପର୍କରେ ଆମେ ଆଲୋଚନା କରିଛେ। ପ୍ରିୟବ୍ରତ ଭାଇଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ଯେ ସେ ଏଇ 2 ଜଣଙ୍କ ବିଷୟରେ ସୁନ୍ଦର ତାଙ୍କର ଅନୁଭୂତି ଯାହା ରହିଛି ତାକୁ ଆମ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଶ୍ରୋତାମାନଙ୍କୁ ଆମେ ପୁଣିଥରେ କୃତଜ୍ଞତା ଜଣାଇ ରହୁଛୁ, ତେବେ ନମସ୍କାର।
ନମସ୍କାର।